ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି 69 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି. ଏକ ଜିଲ୍ଲା ଏକ ଉତ୍ପାଦ ରଣନୀତିକୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ. ଆସନ୍ତାକାଲିଠାରୁ ଆରମ୍ଭ ହେବ ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ. ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ସଫଳତାର ସହ ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି, ସୂଚନା ଦେଲେ ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲି ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତ ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ନାଗରିକ ପୁରସ୍କାର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି. ଏହି ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ପ୍ରତିପାଦନ କରିଥିବା 69 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଛି. ସେଥିମଧ୍ୟରେ 3 ଜଣ ପଦ୍ମବିଭୂଷଣ, 9 ଜଣଙ୍କୁ ପଦ୍ମଭୂଷଣ ଏବଂ 57 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି. ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଜଗଦୀଶ ସିଂ କେହର ସହ କୁମୁଦିନୀ ରଜନୀକାନ୍ତ ଲାଠିଆଙ୍କୁ ସାର୍ବଜନୀନ କ୍ଷେତ୍ର ଏବଂ କଳାକ୍ଷେତ୍ର ପାଇଁ ପଦ୍ମବିଭୂଷଣରେ ସମ୍ମାନିତ କରାଯାଇଛି. ପ୍ରସିଦ୍ଧ ଲୋକଗାୟିକା ସାରଦା ସିହ୍ନାଙ୍କୁ ମରଣୋତ୍ତର ଭାବରେ ପଦ୍ମବିଭୂଷଣ ପ୍ରଦାନ କରାଯାଇଛି. ଯତୀନ ଗୋସ୍ୱାମୀ, କୈଳାସନାଥ ଦୀକ୍ଷିତ, ସାଧ୍ୱୀ ରିତିମ୍ଭରାଙ୍କୁ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ମଣ୍ଡାକୃଷ୍ଣ ମାଡିଗା, ଡକ୍ଟର ନିରଜା ଭଟ୍ଲା, ସନ୍ଥରାମ ଦେଶୱାଲ, ପ୍ରଶାନ୍ତ ପ୍ରକାଶ, ସୟଦ ଆଇନୁଲ ହସନ ଏବଂ ନଗେନ୍ଦ୍ରନାଥ ରାୟଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଛି. ଡକ୍ଟର ନିରଜା ଭଟ୍ଲା ଆକାଶବାଣୀ ସମ୍ବାଦ ବିଭାଗ ସହ ଆଲୋଚନାରେ କହିଛନ୍ତି,
में होने के नाते पिछले 20 साल से काफी हमारा रिसर्च रहा किस प्रकार से इसकी रोकथाम की जा सकती. तो हमने PIA की टेक्निक के ऊपर काफी इस पे रिसर्च किया WHO के इंटरनेशनल एजेंसी फॉर रिसर्च ऑन कैंसर के साथ.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତୀୟ ସମାଜ ପାଇଁ ପଦ୍ମ ପୁରସ୍କାର ବିଜେତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସମ୍ମାନିତ ବ୍ୟକ୍ତିଙ୍କ ଜୀବନଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟକ. ସୂଚନାଯୋଗ୍ୟ, ଗତକାଲିର ପୁରସ୍କାର ବିତରଣ ସମାରୋହରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନ୍ୟାନ୍ୟ ସଦସ୍ୟ ଓ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ. ଗତମାସରେ ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି 71 ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ. ସେମାନଙ୍କ ମଧ୍ୟରେ ଓଡ଼ିଶାର 4 ଜଣ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2047 ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ପୁନଃ ପ୍ରକାଶ କରିଛନ୍ତି. ଗୁଜରାଟର ଗାନ୍ଧୀନଗରଠାରେ ଗତକାଲି ଗୁଜରାଟ ସହରାଞ୍ଚଳ ବିକାଶ ଯାତ୍ରାର 20 ବର୍ଷ ପାଳନ ଅବସରରେ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଦେଶର ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି. ଭାରତ ଚତୁର୍ଥ ବୃହତ୍ ଅର୍ଥନୀତି ହେବା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ପୂର୍ବତନ ଉପନିବେଶବାଦୀ ଶକ୍ତିକୁ ପଛରେ ପକାଇବା ଐତିହାସିକ ସଫଳତା. ତୃତୀୟ ଅର୍ଥନୈତିକ ରାଷ୍ଟ୍ର ହେବା ପାଇଁ ଭାରତ ସଠିକ୍ ମାର୍ଗରେ ଗତି କରୁଛି ବୋଲି ସେ କହିଛନ୍ତି. 2036 ଅଲମ୍ପିକ ଆୟୋଜନ ନେଇ ଦେଶର ମହତ୍ୱାକାଂକ୍ଷାର ସେ ପୁନରାବୃତ୍ତି କରିଛନ୍ତି. ଅପରେସନ୍ ସିନ୍ଦୁରର ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ହେଉଛି ଜାତୀୟ ପ୍ରଗତି ପ୍ରତି ଜୀବନବ୍ୟାପୀ ପ୍ରତିବଦ୍ଧତାର ପ୍ରତୀକ. ଏହା କେବଳ ଏକ ସାମରିକ ପଦକ୍ଷେପ ନୁହେଁ, ବରଂ ପ୍ରତ୍ୟେକ ଭାରତୀୟଙ୍କ ଦ୍ୱାରା ଭାଗିଦାରିତା ଆଧାରିତ ଏକ ଦାୟିତ୍ୱ. ସ୍ଥାନୀୟ ଉତ୍ପାଦନ ବୃଦ୍ଧି ଏବଂ ସ୍ୱଦେଶୀ ଶିଳ୍ପକୁ ସମର୍ଥନ କରିବା ଲକ୍ଷ୍ୟ ନେଇ ଏକ ଜିଲ୍ଲା ଏକ ଉତ୍ପାଦ ରଣନୀତିକୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି.
ଦେଶ ସଶକ୍ତ ହୋନା ଚାହିଏ, ଦେଶ ସମର୍ଥ ହୋନା ଚାହିଏ, ଦେଶ କା ନାଗରିକ ସାମର୍ଥ୍ୟବାନ ହୋନା ଚାହିଏ, ଆର୍ ଇସ୍କେ ଲିଏ ହମନେ ଭୋକଲ ଫର୍ ଲୋକଲ, ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡକ୍ଟ, ହମେ ଅପନି ବ୍ରାଣ୍ଡ ପେ ଗର୍ବ ହୋନା ଚାହିଏ, ମେଡ୍ ଇନ୍ ଇଣ୍ଡିଆ ପର ଗର୍ବ ହୋନା ଚାହିଏ.
2-ଦିନିଆ ଗୁଜରାଟ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ 82,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ବିକାଶ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି. ଆତଙ୍କବାଦ ବିରୋଧରେ ଭାରତର କୂଟନୈତିକ ପ୍ରୟାସର ଅଂଶସ୍ୱରୂପ ଡିଏମ୍କେ ସାଂସଦ କାନିମୋଝି କରୁଣାନିଧିଙ୍କ ନେତୃତ୍ୱାଧୀନ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗତକାଲି ଗ୍ରୀସ୍ରେ ପହଞ୍ଚିଛନ୍ତି. ଏହି ପ୍ରତିନିଧି ଦଳ ସ୍ଲୋଭାନିଆରୁ ବାହାରି ଗ୍ରୀସ୍ରେ ପହଞ୍ଚିଛନ୍ତି. ସୀମାପାର ଆତଙ୍କବାଦ ବିରୁଦ୍ଧରେ ଭାରତର ପଦକ୍ଷେପ ଏବଂ ଶୂନ୍ୟ ସହନଶୀଳ ନୀତି ସମ୍ପର୍କରେ ସେ ସେଠାକାର ନେତୃବୃନ୍ଦଙ୍କୁ ଅବଗତ କରାଇବେ. ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଆସନ୍ତାକାଲିଠାରୁ ଆରମ୍ଭ ହେବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓଡ଼ିଶାର ପୁରୀଠାରେ ଏହି ଅଭିଯାନର ଶୁଭାରମ୍ଭ କରିବେ। ଆସନ୍ତା ମାସ 12 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନରେ ଦେଶର 700ରୁ ଅଧିକ ଜିଲ୍ଲାକୁ ସାମିଲ କରାଯାଇଛି। କୃଷି ବୈଜ୍ଞାନିକ ଏବଂ ବିଶେଷଜ୍ଞ 20 ରାଜ୍ୟର ଏହି ଜିଲ୍ଲାଗୁଡ଼ିକୁ ଗସ୍ତ କରି ଚାଷୀଙ୍କ ସହ ସିଧାସଳଖ ମତ ବିନିମୟ କରିବେ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହି 15-ଦିନିଆ ଅଭିଯାନ ଅବସରରେ ମନ୍ତ୍ରୀ ଶ୍ରୀ ଚୌହାନ ବିଭିନ୍ନ ରାଜ୍ୟକୁ ଗସ୍ତ କରିବେ। ବିଭିନ୍ନ ଅଞ୍ଚଳ ପାଇଁ ନିର୍ଦ୍ଦିଷ୍ଟ ପ୍ରମୁଖ ଖରିଫ ଫସଲର ଆଧୁନିକ କୌଶଳ ସମ୍ପର୍କରେ କୃଷିଜୀବୀଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। କୃଷିକ୍ଷେତ୍ର ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ଉପରେ ଜନସଚେତନତା ବୃଦ୍ଧି ଲକ୍ଷ୍ୟ ରଖାଯାଇଛି। କୃଷି ବୈଜ୍ଞାନିକ ଏବଂ ବିଶେଷଜ୍ଞ ଦଳ ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ସଠିକ୍ ବ୍ୟବହାର, ଫସଲ ଚୟନ ଏବଂ ସନ୍ତୁଳିତ ସାର ପ୍ରୟୋଗ ଉପରେ ଏହି ଅବସରରେ ମାର୍ଗଦର୍ଶନ କରିବେ ବୋଲି ଜଣାପଡ଼ିଛି। ଭାରତ ଆମେରିକା ବାଣିଜ୍ୟ ଚୁକ୍ତି ସଫଳତାର ସହ ଶେଷ ପର୍ଯ୍ୟାୟରେ ଉପନୀତ ହୋଇଛି ବୋଲି ଆମେରିକାର ଜାତୀୟ ଅର୍ଥନୈତିକ ପରିଷଦ ନିର୍ଦ୍ଦେଶକ କେଭିନ୍ ହାସନ୍ କହିଛନ୍ତି। ଏକ ଘରୋଇ ସମ୍ବାଦ ପ୍ରସାରଣ ସଂସ୍ଥାକୁ ସାକ୍ଷାତକାର ଦେଇ ନିର୍ଦ୍ଦେଶକ ହାସନ୍ଙ୍କ ଏହି ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି ଟ୍ରମ୍ପ ପ୍ରଶାସନ ଦୃଢ଼ ବାଣିଜ୍ୟ ପ୍ରସ୍ତାବ ପ୍ରଦାନ କରୁଥିବା ଦେଶଗୁଡ଼ିକ ପାଇଁ ଶୁଳ୍କକୁ 10% କିମ୍ବା ତା'ଠାରୁ ନିମ୍ନରେ ରଖିବାକୁ ସଙ୍କେତ ଦେଇଛନ୍ତି। ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାରା ପ୍ରଥମ ପର୍ଯ୍ୟାୟରେ ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିଙ୍କ ସହ ଆଲୋଚନା ପରେ ଗତ ସପ୍ତାହରେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ ଉଭୟ ପକ୍ଷ ମଧ୍ୟରେ ପାରସ୍କରିକ ଲାଭଦାୟକ ସ୍ଥିତିକୁ ଦୃଷ୍ଟିରେ ରଖି ଏହି ବାଣିଜ୍ୟ ଚୁକ୍ତିନାମା ପ୍ରସ୍ତୁତି ନେଇ ଆଲୋଚନା ଚାଲିଛି। ପ୍ରଥମ ଅନ୍ତର୍ଜାତୀୟ ଏଭରେଷ୍ଟ ଶିଖର ସମ୍ମିଳନୀ ଗତକାଲି କାଠମାଣ୍ଡୁରେ ଅନୁଷ୍ଠିତ ହୋଇଛି। ଏଥିରେ ଭାରତ ସମେତ ଚୀନ, ପାକିସ୍ତାନ, ଆମେରିକା, ନ୍ୟୁଜିଲାଣ୍ଡ ଏବଂ ଅନ୍ୟାନ୍ୟ ରାଷ୍ଟ୍ରର ବହୁ ଏଭରେଷ୍ଟ ଆରୋହୀ ମିଳିତ ହୋଇଥିଲେ। ନେପାଳର ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବଦ୍ରି ପ୍ରସାଦ ପାଣ୍ଡେ ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ। ଭବିଷ୍ୟତ ପିଢ଼ି ପାଇଁ ପର୍ବତ ସଂସ୍କୃତିର ସଂରକ୍ଷଣ ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏଭରେଷ୍ଟ ଯାତ୍ରାକୁ ସୁରକ୍ଷିତ ତଥା ଅଧିକ ପ୍ରକୃତି ସଚେତନ କରିବା ପାଇଁ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ। ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପର୍ବତାରୋହୀଙ୍କୁ ଏହି ସମ୍ମିଳନୀ ଅବସରରେ ସମ୍ମାନିତ କରାଯାଇଛି। ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୁରର ସଫଳତା ପରେ ସାରା ଦେଶ ଭାରତୀୟ ସେନାର ବୀରତ୍ୱ ଏବଂ ସାହସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି। ସଶସ୍ତ ବାହିନୀ ପ୍ରତି ସମ୍ମାନ ସ୍ୱରୂପ ଆକାଶବାଣୀର ସମାଚାର ବିଭାଗ ପକ୍ଷରୁ ଏକ ବିଶେଷ ଫିଚର ଉପସ୍ଥାପନ କରାଯାଉଛି। ଏହି କ୍ରମରେ ଆଜି ପରମବୀର ଚକ୍ର ବିଜେତା ସୁବେଦାର ଯୋଗିନ୍ଦର ସିଂଙ୍କୁ ସ୍କରଣ କରୁଛୁ। 1962 ଚୀନ ଭାରତ ଯୁଦ୍ଧ ସମୟରେ ସେ ସର୍ବୋଚ୍ଚ ବଳିଦାନ ଦେଇଥିଲେ। 1962 ଏହି ଯୁଦ୍ଧରେ ସୁବେଦାର ସିଂ ଏନ୍ଇଏଫ୍ଏର ତୱାଙ୍ଗ ସେକ୍ଟରରେ ଏକ ପ୍ଲାଟୁନ୍ର ନେତୃତ୍ୱ ନେଇଥିଲେ। ଅକ୍ଟୋବର 20 ତାଙ୍କ ପ୍ଲାଟୁନ୍ ମ୍ୟାକମୋହନ ରେଖା ଦେଇ ଚୀନ୍ର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଥିଲେ। ଅକ୍ଟୋବର 23 ଭୋର ସମୟରେ ଚୀନ୍ ସୈନିକଙ୍କ ପକ୍ଷରୁ ଆକ୍ରମଣ ଆରମ୍ଭ ହୋଇଥିଲା। ଏହି ଯୁଦ୍ଧରେ ଅସୀମ ପରାକ୍ରମ ପ୍ରଦର୍ଶନ କରି ସୁବେଦାର ସିଂ ସର୍ବୋଚ୍ଚ ବଳିଦାନ ଦେଇଥିଲେ। ତାଙ୍କୁ ମରଣୋତ୍ତର ଭାବେ ପରମବୀର ଚକ୍ର ପ୍ରଦାନ କରାଯାଇଥିଲା। ଆଇପିଏଲ୍ କ୍ରିକେଟ୍ର ଗତକାଲିର ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ଲକ୍ଷ୍ନୌର ଏକନା ଷ୍ଟାଡିୟମ୍ଠାରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ବେଙ୍ଗାଲୁରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 6 ପରାସ୍ତ କରିଛି। ଟସ୍ ଜିତି ବେଙ୍ଗାଲୁରୁ ଲକ୍ଷ୍ନୌକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଲକ୍ଷ୍ନୌ 3 ବିନିମୟରେ 227 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରିଷଭ ପନ୍ଥ 61 ବଲ୍ରୁ ଅପରାଜିତ 118 ରନ୍ ସଂଗ୍ରହ କରିଥିଲେ। 228 ରନ୍ର ବିଜୟ ଲକ୍ଷ୍ୟକୁ ବେଙ୍ଗାଲୁରୁ 18 ବଲ୍ରେ 4 ବିନିମୟରେ ହାସଲ କରିପାରିଥିଲା। ଦଳ ପକ୍ଷରୁ ଅଧିନାୟକ ଜିତେଶ ଶର୍ମା 33 ବଲ୍ରୁ ଅପରାଜିତ 85 ରନ୍ ସଂଗ୍ରହ କରିଥିଲେ। ବିରାଟ କୋହଲି 54 ରନ୍ର ପାଳି ଖେଳିଥିଲେ। ଜିତେଶ ଶର୍ମାଙ୍କୁ ପ୍ଲେୟାର୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଏହି ବିଜୟ ସହ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 19 ପଏଣ୍ଟ ହାସଲ କରି ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଆସନ୍ତାକାଲି ପ୍ଲେ ଅଫ୍ ପର୍ଯ୍ୟାୟ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗ୍ସକୁ ଭେଟିବ। ବେଙ୍ଗାଲୁରୁ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନ ଉନ୍ନୀତ ହେବା ପରେ ଗୁଜରାଟ ଟାଇଟନ୍ସ ତୃତୀୟ ସ୍ଥାନକୁ ଖସିଛି। ଆସନ୍ତା ଶୁକ୍ରବାର ଦିନ ଏଲିମିନେଟ୍ ପର୍ଯ୍ୟାୟ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ। ଆସନ୍ତା 1 ରବିବାର ଦିନ ଦ୍ୱିତୀୟ କ୍ୱାଲିଫାୟର୍ ମ୍ୟାଚ୍ ଏବଂ 3 ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ଦ୍ୱିତୀୟ ପର୍ଯ୍ୟାୟରେ ଗତକାଲି 69 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଏକ ଜିଲ୍ଲା ଏକ ଉତ୍ପାଦ ରଣନୀତିକୁ ସମର୍ଥନ କରିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଆରମ୍ଭ ହେବ ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲି ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ। ସମ୍ବାଦ ଶେଷ ହେଲା।